ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜି7 ଶିଖର ସମ୍ମିଳନୀରେ ଅନେକ ଦେଶର ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା 26 ତାରିଖରେ ହେବ ଅଷ୍ଟାଦଶ ଲୋକସଭାର ବାଚସ୍କତି ନିର୍ବାଚନ। ଅଜିତ ଡୋଭାଲ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଏବଂ ଡକ୍ଟର ପିକେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ। ସ୍ୱତନ୍ତ୍ର ବିମାନ ଯୋଗେ ଭାରତକୁ ଅଣାଯିବ କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା 45 ଜଣ ନାଗରିକଙ୍କ ମୃତଦେହ ଏବଂ ଆଇସିସି T20 ବିଶ୍ୱକପ୍ କ୍ରିକେଟ୍ରେ ଓମାନକୁ 8 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଇଟାଲୀରେ G7 ଶିଖର ସମ୍ମିଳନୀ ଅବସରରେ ଅନେକ ଦେଶର ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଶ୍ରୀ ମୋଦି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍, ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ଋଷି ସୁନାକ୍, ଜର୍ମାନ୍ର ଚାନ୍ସେଲର ଓଲାଫ୍ ସ୍କୋଲ୍ଜ, ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଓ ମେଲୋନି, ଜାପାନ୍ର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଏବଂ ୟୁକ୍ରେନ୍ର ରାଷ୍ଟ୍ରପତି ଭ୍ଲାଦିମିର୍ ଜେଲେନ୍ସିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। କ୍ରମାଗତ ଭାବେ ତୃତୀୟ ଥର ଲାଗି ଦେଶର କାର୍ଯ୍ୟଭାର ସମ୍ଭାଳିବା ପରେ ଏହା ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ବିଦେଶ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଇଟାଲୀ ସହ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ପ୍ରଶାନ୍ତ ମହାସାଗରୀୟ ଓ ଭୂମଧ୍ୟସାଗରୀୟ ଅଞ୍ଚଳରେ ସହଭାଗିତା ବୃଦ୍ଧି ପାଇଁ ଭାରତ ପ୍ରତିଶ୍ରତିବଦ୍ଧ। G7 ଶିଖର ସମ୍ମିଳନୀରେ ଯୋଗ ଦେବା ଲାଗି ଇଟାଲୀ ଗସ୍ତରେ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଓ ମେଲୋନିଙ୍କ ଆମନ୍ତ୍ରଣ କ୍ରମେ ସେ ଇଟାଲୀ ଗସ୍ତରେ ଯାଉଛନ୍ତି। ସେ କହିଛନ୍ତି ଗତବର୍ଷ ଇଟାଲୀ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ଦୁଇଥର ଭାରତ ଗସ୍ତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଁ ଅଧିକ ଫଳପ୍ରସୂ ହୋଇଥିଲା। ଏହି ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରମୁଖ୍ୟଙ୍କ ସହ କୃତ୍ରିମ ବୁଦ୍ଧିମତା, ଶକ୍ତି ତଥା ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଭାରତ ଅଧ୍ୟକ୍ଷତାରେ ଆୟୋଜିତ G20 ସମ୍ମିଳନୀରେ ଆଲୋଚନାର ବିଷୟ ରହିଥିବା ଅନେକ ପ୍ରସଙ୍ଗ ଏହି G7 ଶିଖର ବୈଠକ ଅବସରରେ ସ୍ଥାନିତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ଏହି G7 ଶିଖର ସମ୍ମିଳନୀରେ ଭାରତ 11 ଥର ଯୋଗ ଦେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 5ମ ଥର ଲାଗି ଯୋଗ ଦେଇଛନ୍ତି। ଏହି ସମ୍ମିଳନୀରେ ଭାରତର ନିୟମିତ ଯୋଗଦାନ ବିଶ୍ୱ ସମସ୍ୟାର ସମାଧାନ ଦିଗରେ ଏକ ଦୃଢ଼ ପଦକ୍ଷେପ ବୋଲି ବିବେଚନା କରାଯାଉଛି। ବିଶ୍ୱରେ ଶାନ୍ତି ସ୍ଥାପନ ସହ ସୁରକ୍ଷା, ବିକାଶ ଏବଂ ପରିବେଶ ସଂରକ୍ଷଣ ଉପରେ ଭାରତ ଜୋର୍ ଦେଇଆସୁଛି। ଲୋକସଭା ବାଚସ୍କତି ନିର୍ବାଚନ ଆସନ୍ତା 26 ତାରିଖରେ ହେବ। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ June 24 ଆରମ୍ଭ ହେବ। ଏହି ଅଧିବେଶନରେ ନବନିର୍ବାଚିତ ସଦସ୍ୟମାନେ ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ଏବଂ ରାଜ୍ୟସଭାର ମିଳିତ ବୈଠକକୁ ସମ୍ବୋଧନ କରିବା ପରେ ଉଭୟ ଗୃହରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ। ରାଜ୍ୟସଭା ଅଧିବେଶନ June 27 ଆରମ୍ଭ ହେବ। ଉଭୟ ଲୋକସଭା ଏବଂ ରାଜ୍ୟସଭା ଅଧିବେଶନ July 3 ଶେଷ ହେବ। ପୂର୍ବତନ ଆଇପିଏସ୍ ଅଧିକାରୀ ଅଜିତ ଡୋଭାଲଙ୍କୁ ପୁଣି ଥରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି। ସେହିପରି ପୂର୍ବ ଆଇଏଏସ୍ ଅଧିକାରୀ ଡକ୍ଟର ପିକେ ମିଶ୍ରଙ୍କୁ ଦ୍ୱିତୀୟ ଥର ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ କରାଯାଇଛି। କେନ୍ଦ୍ର ମନ୍ତ୍ରିମଣ୍ଡଳର ନିଯୁକ୍ତି କମିଟି ଏହି ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି। ଚଳିତ ମାସ 10 ତାରିଖରୁ ଉଭୟ ନିଯୁକ୍ତି କାର୍ଯ୍ୟକାରୀ ହେଉଥିବା କୁହାଯାଇଛି। କାର୍ମିକ ଅଭିଯୋଗ ଏବଂ ପେନ୍ସନ୍ ମନ୍ତ୍ରଣାଳୟ କହିଛି ଶ୍ରୀ ଡୋଭାଲ ଏବଂ ଶ୍ରୀ ମିଶ୍ରଙ୍କ ନିଯୁକ୍ତି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହି ଦୁଇ ଅଧିକାରୀଙ୍କୁ ବରିଷ୍ଠତା ଭିତ୍ତିରେ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ନିଯୁକ୍ତି ପରେ ଶ୍ରୀ ଡୋଭାଲ ଗତକାଲି ନୂଆଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ ସାକ୍ଷାତ କରିଛନ୍ତି। ନିଯୁକ୍ତି କମିଟି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅମିତ ଖାରେ ଏବଂ ତରୁଣ କପୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଉଭୟ ଅଧିକାରୀଙ୍କୁ ସଚିବସ୍ତରୀୟ ନିଯୁକ୍ତି ଦିଆଯାଇଛି ଏବଂ ଏହି ନିଯୁକ୍ତି ଚଳିତ ମାସ 10 ତାରିଖରୁ କାର୍ଯ୍ୟକାରୀ ହୋଇଛି। ଆସନ୍ତା 2 ବର୍ଷ ପର୍ଯ୍ୟନ୍ତ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଉଭୟ ଏହି ପଦବୀରେ ରହିବେ। କୁଏତରେ ଭୟଙ୍କର ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା 45 ଜଣ ଭାରତୀୟ ନାଗରିକଙ୍କ ମୃତଦେହ ଆଜି ଏକ ସ୍ୱତନ୍ତ୍ର ବିମାନ ଯୋଗେ ଅଣାଯିବ। କୁଏତସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ଏହି ସ୍ୱତନ୍ତ୍ର ବିମାନ ଆଜି ସକାଳେ କୋଚିଠାରେ ଅବତରଣ କରିବ ଏବଂ ପରେ ଦିଲ୍ଲୀକୁ ଯିବ। ଏହି ଅଗ୍ନିକାଣ୍ଡ ଘଟଣାରେ ମୃତକଙ୍କ ମଧ୍ୟରେ ସର୍ବାଧିକ 23 ଜଣ କେରଳର ହୋଇଥିବାବେଳେ ତାମିଲନାଡୁରୁ 7 ଜଣ, ଆନ୍ଧ୍ରପ୍ରଦେଶ ଏବଂ ଉତ୍ତରପ୍ରଦେଶରୁ 3 ଜଣ ଲେଖାଏଁ, ଓଡ଼ିଶାରୁ 2 ଜଣ ଏବଂ ବିହାର, ପଞ୍ଜାବ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ହରିୟାଣାରୁ ଜଣେ ଲେଖାଏଁ ଅଛନ୍ତି। କେନ୍ଦ୍ର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂହ ଗତକାଲି କୁଏତରେ ପହଞ୍ଚିବା ପରେ ମୃତଦେହଗୁଡ଼ିକୁ ଆଣିବା ଲାଗି କୁଏତ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଗତ ବୁଧବାର ଦିନ କୁଏତର ମଙ୍ଗଫ ଅଞ୍ଚଳରେ ଶ୍ରମିକମାନେ ରହୁଥିବା ଏକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିବା ଫଳରେ 45 ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିଲା। ଅଗ୍ନିକାଣ୍ଡ ଘଟିଥିବା ଆବାସସ୍ଥଳୀରେ 176 ଜଣ ଭାରତୀୟ ଶ୍ରମିକଙ୍କ ମଧ୍ୟରୁ ଆହତ 33 ଜଣ ବିଭିନ୍ନ ହସ୍କିଟାଲରେ ଚିକିହିତ ହେଉଥିବାବେଳେ ସେମାନେ ବିପଦମୁକ୍ତ ଥିବା କୁହାଯାଇଛି। ଗତକାଲି ବୈଦେଶିକ ରାଷ୍ଟ୍ରମନ୍ତ୍ରୀ କୁଏତରେ ପହଞ୍ଚିବା ପରେ ବିଭିନ୍ନ ଡାକ୍ତରଖାନା ପରିଦର୍ଶନ କରି ଚିକିତ୍ସା ବ୍ୟବସ୍ଥା ତଦାରଖ କରିଥିଲେ। କୁଏତରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ଉତ୍ତରପ୍ରଦେଶର 3 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏହି ଘଟଣାରେ ବୈଦେଶିକ ମନ୍ତ୍ରଣାଳୟ ସହିତ ଯୋଗାଯୋଗରେ ଅଛନ୍ତି। ଉତ୍ତରପ୍ରଦେଶ ରିଲିଫ୍ କମିଶନର କହିଛନ୍ତି ଏହି ଅଗ୍ନିକାଣ୍ଡ ଘଟଣାରେ ବାରଣାସୀର ପ୍ରବୀଣ ମାଧବ ସିଂ ଓ ଗୋରଖପୁରର ଜୟରାମ ଗୁପ୍ତା ଏବଂ ଅଙ୍ଗଦ ଗୁପ୍ତାଙ୍କର ମୃତ୍ୟୁ ଘଟିଛି। ସେ କହିଛନ୍ତି କୁଏତ ସ୍ଥିତ ଭାରତୀୟ ଦୂତାବାସ ସୂଚନା ଅନୁଯାୟୀ ଅଗ୍ନିକାଣ୍ଡରେ ଆହତ ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ବିପଦମୁକ୍ତ ରହିଛି। ଉତ୍ତରାଖଣ୍ଡର ଅଲମୋଡ଼ା ଜିଲ୍ଲାସ୍ଥିତ ଏକ ଅଭୟାରଣ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଯୋଗୁଁ 4 ଜଣ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ବନ ବିଭାଗର ସ୍ଥାୟୀ, ଅସ୍ଥାୟୀ ଏବଂ ବନରକ୍ଷକ ଅଛନ୍ତି। ସୂଚନା ଅନୁଯାୟୀ ନିଆଁକୁ ଆୟତ୍ତ କରିବା ଲାଗି 8 ଦମକଳ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚଥିଲେ, ତେବେ ଅଧିକ ବେଗରେ ପବନ ପ୍ରବାହିତ ହେବାରୁ ଘଟଣାସ୍ଥଳରେ 4 ଜଣ କର୍ମଚାରୀ ନିଆଁ ମଧ୍ୟରେ ରହିଯାଇଥିଲେ, ଯାହାଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଅନ୍ୟ 4 ଜଣ କର୍ମଚାରୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ନିଟ୍ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ 1563 ଜଣ ପରୀକ୍ଷାର୍ଥୀଙ୍କୁ ଦିଆଯାଇଥିବା ଗ୍ରେସ୍ ମାର୍କକୁ ପ୍ରତ୍ୟାହୃତ କରାଯାଇଛି। ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ଖଣ୍ଡପୀଠରେ ଏ ସଂକ୍ରାନ୍ତ ମାମଲାର ଶୁଣାଣି ହୋଇଛି। କୋର୍ଟରେ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ କୁହାଯାଇଛି ସେହି ପରୀକ୍ଷାର୍ଥୀମାନେ ଆଗାମୀ 23 ତାରିଖରେ ଅନୁଷ୍ଠିତ ହେଉଥିବା ପୁନଃ ପ୍ରବେଶିକା ପରୀକ୍ଷା ଦେଇପାରିବେ। ଜୁନ୍ 30 ସୁଦ୍ଧା ଏହି ପରୀକ୍ଷାର ଫଳ ପ୍ରକାଶ ପାଇବ। ପୁନଃ ପରୀକ୍ଷା ଦେଉନଥିବା ଛାତ୍ରଛାତ୍ରୀଙ୍କ କ୍ଷେତ୍ରରେ ଗ୍ରେସ୍ ମାର୍କ ବିନା ମାର୍କସିଟ୍ ପ୍ରଦାନ କରାଯିବ। ଏନେଇ ଏକ ସାର୍ବଜନୀନ ବିଜ୍ଞପ୍ତି ଜାରି କରାଯିବ ଏବଂ ଗ୍ରେସ୍ ମାର୍କ ଦିଆଯାଇଥିବା ସମସ୍ତ 1563 ଜଣ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ପ୍ରତ୍ୟାହାର ଏବଂ ପୁନଃ ପରୀକ୍ଷା ନେଇ ଇମେଲ୍ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ। ମାମଲାର ଶୁଣାଣି ସମୟରେ ନିଟ୍ କାଉନ୍ସେଲିଂ ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ରହିତାଦେଶ ଦେବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ। ଏହି ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ନିଟ୍ ୟୁଜି ପ୍ରବେଶିକା ପରୀକ୍ଷାରେ କୌଣସି ଅନିୟମିତତା ହୋଇନାହିଁ। ଜାମ୍ମୁ କାଶ୍ମୀର ପ୍ରସଙ୍ଗକୁ ନେଇ ଗତ 7 ତାରିଖରେ ଚୀନ୍ ଓ ପାକିସ୍ତାନ ପକ୍ଷରୁ ଜାରି ମିଳିତ ବିବୃତ୍ତିକୁ ଭାରତ ଖଣ୍ଡନ କରିଛି। ଗଣମାଧ୍ୟମକୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଥିଲା, ଅଛି ଏବଂ ରହିବ। ଏହି ପ୍ରସଙ୍ଗରେ କାହାର ବି କୌଣସି ମନ୍ତବ୍ୟ ଦେବାର ଅଧିକାର ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଚାଇନା ପାକିସ୍ତାନ ଅର୍ଥନୈତିକ କରିଡର ଅଧୀନରେ ହେଉଥିବା କାର୍ଯ୍ୟକଳାପ ଏବଂ ପ୍ରକଳ୍ପ ବିଷୟକୁ ନେଇ ଉଭୟ ଦେଶ ପକ୍ଷରୁ ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା, ତେବେ ସେଥିରେ ପାକିସ୍ତାନ ଜବରଦସ୍ତି ତଥା ବେଆଇନ ଭାବରେ କବ୍ଜାରେ ରଖିଥିବା ଭାରତର ସାର୍ବଭୌମ୍ୟ ଅଞ୍ଚଳକୁ ଦର୍ଶାଯାଇଛି, ଯାହାକୁ ଭାରତ ଦୃଢ଼ ଭାବେ ଖଣ୍ଡନ କରିଛି। ପାକିସ୍ତାନର ସେହି ବେଆଇନ ଦଖଲକୁ ମାନ୍ୟତା ଦେବା ପାଇଁ ଅନ୍ୟ ଦେଶର ପଦକ୍ଷେପକୁ ଭାରତ ଦୃଢ଼ ବିରୋଧ କରେ ବୋଲି ଶ୍ରୀ ଜୟସ୍ୱାଲ କହିଛନ୍ତି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ଇଂଲଣ୍ଡ ଓମାନକୁ 8 ୱିକେଟ୍ରେ ପରାସ୍ତ କରିଛି। ଏଥିସହିତ ଇଂଲଣ୍ଡର ସୁପର 8 ଗ୍ରୁପ୍ରେ ପ୍ରବେଶ କରିବା ଲାଗି ଆଶା ଉଜ୍ଜଳ ହୋଇଛି। ଗତକାଲି ପ୍ରଥମେ ବ୍ୟାଟିଂ କରି ଓମାନ 47 ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଇଂଲଣ୍ଡ ମାତ୍ର 19 ବଲ୍ରେ ଏହି ଲକ୍ଷ୍ୟ ହାସଲ କରିଥିଲା। ଜି7 ଶିଖର ସମ୍ମିଳନୀରେ ଅନେକ ଦେଶର ନେତାମାନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା 26 ତାରିଖରେ ହେବ ଅଷ୍ଟାଦଶ ଲୋକସଭାର ବାଚସ୍କତି ନିର୍ବାଚନ। ଅଜିତ ଡୋଭାଲ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଏବଂ ଡକ୍ଟର ପିକେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ନିଯୁକ୍ତ। ସ୍ୱତନ୍ତ୍ର ବିମାନ ଯୋଗେ ଭାରତକୁ ଅଣାଯିବ କୁଏତ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା 45 ଜଣ ନାଗରିକଙ୍କ ମୃତଦେହ ଏବଂ ଆଇସିସି ଟି ଟ୍ୱେଣ୍ଟି ବିଶ୍ୱକପ୍ କ୍ରିକେଟ୍ରେ ଓମାନକୁ 8 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ।